ବଳରାମ ଦାସଙ୍କର ଏକ କବିତା ପରଶୁରାମ ଭେଟ। ବଳରାମ ଦାସ ପଞ୍ଚସଖାଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ କବି, ଉତ୍କଳୀୟ ବୈଷ୍ଣବ ଧର୍ମର ଜଣେ ପ୍ରଧାନ ପ୍ରବକ୍ତା ଭାବରେ ସେ ଅଗ୍ରଗଣ୍ୟ। ତାଙ୍କର ପିତାଙ୍କ ନାମ ଥିଲା ସୋମନାଥ ମହାପାତ୍ର ଓ ମାତାଙ୍କ ନାମ ମହାମାୟା ଦେବୀ। ତାଙ୍କର ପିତା ଗଜପତି ପ୍ରତାପରୁଦ୍ର ଦେବଙ୍କର ଜଣେ ମନ୍ତ୍ରୀ ଥିଲେ। ତେଣୁ ବଳରାମ ଦାସ ବାଲ୍ୟକାଳରୁ ଉପଯୁକ୍ତ ଶିକ୍ଷା ଅର୍ଜନ କରିଥିବାର ଅନୁମାନ କରାଯାଏ। ବେଦ, ବେଦାନ୍ତ, ଗୀତା, ଭାଗବତ, ବିଭିନ୍ନ ପୁରାଣ ଶାସ୍ତ୍ର ଅଧ୍ୟୟନ କରି ସେ ପାଣ୍ଡିତ୍ୟ ଅର୍ଜନ କରିଥିଲେ। ବଳରାମ ଦାସ ପୁରୀର ବାଙ୍କି ମୁହାଣ ନିକଟରେ ବାସ କରୁଥିଲେ ଓ ଗନ୍ଧର୍ବ ମଠ ତାଙ୍କର ସାଧନା ପୀଠ ଥିଲା ବୋଲି କୁହାଯାଏ। ବାଲ୍ୟକାଳରୁ ସେ ପୁରୀ କ୍ଷେତ୍ର ସହ ସମ୍ପୃକ୍ତ ହୋଇ ସେଠାରେ ପଣ୍ଡିତମାନଙ୍କର ସଂସ୍ପର୍ଶରେ ଆସି ସେମାନଙ୍କ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ। ସେ ଥିଲେ ପଞ୍ଚସଖା ଭକ୍ତି ଆନ୍ଦୋଳନର ଜଣେ ଯୋଗସିଦ୍ଧ ସାଧକ। ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ତାଙ୍କର ଆଧ୍ୟାତ୍ମିକ ସାଧନା ଗଢ଼ି ଉଠିଥିଲା। ତାଙ୍କର ସୃଷ୍ଟି ସମ୍ଭାରରେ ଜଗନ୍ନାଥଙ୍କର ମହିମା ଓ ପ୍ରଭାବ ଦେଖିବାକୁ ମିଳେ। ଜଗମୋହନ ରାମାୟଣ ହେଉଛି ବଳରାମ ଦାସଙ୍କର ସର୍ବଶ୍ରେଷ୍ଠ କୃତି। ଏହା ଦାଣ୍ଡିବୃତ୍ତରେ ରଚିତ ହୋଇଥିବାରୁ ଏହାକୁ ମଧ୍ୟ ଦାଣ୍ଡି ରାମାୟଣ କହନ୍ତି। ଏହା ଏକ ଅନୁବାଦ ଗ୍ରନ୍ଥ ନୁହେଁ, ଏହା ହେଉଛି ଗୋଟିଏ ଅନୁସୃଜନ ଗ୍ରନ୍ଥ। ଜଗମୋହନ ରାମାୟଣ ସଂସ୍କୃତ ରାମାୟଣକୁ ଆଧାର କରିଥିଲେ ମଧ୍ୟ ତାହା ଏକ ମୌଳିକ ସୃଷ୍ଟି ଭାବରେ ବିଦିତ। ଜୀବନ୍ତ ଚରିତ୍ର ଚିତ୍ରଣ, ସେ ସମୟର ସମାଜର ଚିତ୍ର, ମୌଳିକ ପ୍ରକାଶଭଙ୍ଗୀ ଓ ମନୋଜ୍ଞ ବର୍ଣ୍ଣନା ଶୈଳୀ ତାଙ୍କର ରାମାୟଣର ବୈଶିଷ୍ଟ୍ୟ। ବଳରାମ ଦାସଙ୍କର ଆହୁରି କେତେକ କବିତା ଅଛି, ଗ୍ରନ୍ଥ ଅଛି, ଯେଉଁଗୁଡ଼ାକ ମଧ୍ୟରେ ବ୍ରହ୍ମପୁରାଣ, ଲକ୍ଷ୍ମୀ ପୁରାଣ, ବଟ ଅବକାଶ, ବ୍ରହ୍ମାଣ୍ଡ ଭୂଗୋଳ, ଭାବ ସମୁଦ୍ର, ମୃଗୁଣୀ ସ୍ତୁତି, ବ୍ରହ୍ମଗୀତା, ଦୀପ୍ତିସାର ଗୀତା, ଅମରକୋଶ ଗୀତା, ବେଦାନ୍ତ ସାର ଗୁପ୍ତ ଗୀତା, ବେଢ଼ା ପରିକ୍ରମା ଆଦି ବହୁତ ଲୋକପ୍ରିୟ। ଆଜି ଆମେ ବଳରାମ ଦାସଙ୍କର ଜଗମୋହନ ରାମାୟଣର ଆଦିକାଣ୍ଡରୁ ସଂଗୃହୀତ ଏକ କବିତା ଆପଣମାନଙ୍କୁ ଶୁଣାଇବୁ। ଏ କବିତାଟି ହେଉଛି ପରଶୁରାମ ଭେଟ। ତେବେ କବିତାଟି ଶୁଣିବା ପୂର୍ବରୁ ସେ ସମ୍ବନ୍ଧରେ ପ୍ରାକ୍ ସୂଚନା ପାଇବା ଦରକାର। ସେ ଦୃଷ୍ଟିରୁ ଆମେ କବିତାର ସାରାଂଶ, ସଂକ୍ଷିପ୍ତ ସାରାଂଶ ପ୍ରଥମେ ଶୁଣିବା। ରାମାୟଣର କଥା, ଶିବଧନୁ ଭଙ୍ଗ କରି ସ୍ୱୟମ୍ବର ସଭାରେ ସୀତାଙ୍କର ପାଣିଗ୍ରହଣ ପୂର୍ବକ ଶ୍ରୀରାମ ଅଯୋଧ୍ୟା ଗମନ ଉଦ୍ଦେଶ୍ୟରେ ମିଥିଳା କଟକରୁ ପ୍ରସ୍ଥାନ କରିଛନ୍ତି। ଉକ୍ତ ଦିନ ସେ ବୈଶାଳୀପୁରରେ ରାତ୍ରି ଯାପନ କରି ପ୍ରଭାତରୁ ସୁର ନଦୀ ଅତିକ୍ରମ କରି ପୁଣି ଦିନାନ୍ତେ ବିପୁଳ ବନରେ ବିଶ୍ରାମ ନେଇଛନ୍ତି। ତତ୍ପର ଦିନ ସେ ସିଦ୍ଧବନରେ ବିଶ୍ୱାମିତ୍ରଙ୍କର ଆଶ୍ରମରେ ଅବସ୍ଥାନ କରିଛନ୍ତି। ପରଦିନ ପ୍ରଭାତରୁ ପୁଣି ଯାତ୍ରା କରିଛନ୍ତି। ଏହି ଯାତ୍ରା କାଳରେ ରାଜା ଦଶରଥ ବିଭିନ୍ନ ପ୍ରକାର ଅଶୁଭ ସଙ୍କେତ ଦେଖି ବିପଦର ଆଶଙ୍କା କରିଛନ୍ତି ଆଉ ବ୍ୟସ୍ତ ଆଉ ବିବ୍ରତ ହୋଇପଡ଼ିଛନ୍ତି। ପର୍ବତ ଉପରେ ବଜ୍ରପାତ, ବାମନେତ୍ର ସ୍ଫୁରଣ, ଆକାଶରେ ଗୁଧ୍ର ପକ୍ଷୀ ବା ଶାଗୁଣା ମାନଙ୍କର ବିଚରଣ, ମନୁଷ୍ୟ ଉପରେ କାକ ପକ୍ଷୀର ଉପବେଶନ ଆଦି ବିପରୀତ ଲକ୍ଷଣମାନ ରାଜା ଦଶରଥ ଯେତେବେଳେ ଦେଖିଛନ୍ତି ତାଙ୍କ ମନ ଆଶଙ୍କାୟିତ ହୋଇଛି। ଏଥିସହିତ ଶ୍ରୀରାମଙ୍କ ସମ୍ମୁଖରେ ଶୃଗାଳର ରଡ଼ି, ଆଚ୍ଛନ୍ନ କୁହୁଡ଼ି, ପ୍ରଭାହୀନ ସୂର୍ଯ୍ୟ, ଆକାଶରେ ଧୂମକେତୁର ଆବିର୍ଭାବ, ଦିନରେ ତାରାମାନଙ୍କର ଆବିର୍ଭାବ, ପ୍ରବଳ ବେଗରେ ବତାସ ପ୍ରବାହ, ଏସବୁ ମନ୍ଦ ଲକ୍ଷଣଗୁଡ଼ିକ ରାଜା ଦଶରଥଙ୍କୁ ପ୍ରମାଦଗ୍ରସ୍ତ କରିଛି ଓ ସେ ତାହାର କାରଣ ଆଉ ପରିଣାମ ସମ୍ପର୍କରେ କୁଳଗୁରୁ ବଶିଷ୍ଠଙ୍କୁ ପଚାରିଛନ୍ତି। ଏହି ସିଦ୍ଧବନରେ କ୍ଷତ୍ରିୟ କୁଳଶତ୍ରୁ ପରଶୁରାମ ଅବସ୍ଥାନ କରୁଥିବାରୁ ତାଙ୍କର ସମ୍ମୁଖୀନ ହେଲେ ଅଘଟଣ ହେବାର ସମ୍ଭାବନାକୁ ବାଦ ଦେଲେ ଆଉ କିଛି ବିପଦର ଆଶଙ୍କା ନାହିଁ ବୋଲି ବଶିଷ୍ଠ ଅବଶ୍ୟ ଦଶରଥଙ୍କୁ ଆଶ୍ୱାସନା ଦେଇଛନ୍ତି। ଇତ୍ୟବସରରେ ତୁର୍ଜନାଦର ପ୍ରକମ୍ପନରେ ଯୋଗାବିଷ୍ଟ ପରଶୁରାମଙ୍କର ଧ୍ୟାନ ଭାଙ୍ଗି ଯାଇଛି। ଧ୍ୱସ୍ତ କ୍ଷତ୍ରିକୁଳ ମଧ୍ୟରୁ ପୁଣି କାହାର ଉପସ୍ଥିତି ଆଉ ବୀରତ୍ୱର ଆସ୍ଫାଳନକୁ ଆଶଙ୍କା କରି କ୍ରୋଧ ଜର୍ଜରିତ ହୋଇ ଧନୁ କୁଠାରାଦି ଅସ୍ତ୍ର ଧାରଣ କରି ପରଶୁରାମ ଦଶରଥଙ୍କର ସୈନ୍ୟ ସାମନ୍ତଙ୍କର ଗତିରୋଧ କରିଛନ୍ତି। ତାଙ୍କୁ ଦେଖି ସୈନ୍ୟ ସାମନ୍ତ ଛତ୍ରଭଙ୍ଗ ଦେଇ ରାଜା ଦଶରଥଙ୍କୁ ଏ ଖବର ଦେଇଛନ୍ତି। ରାଜା ଧୈର୍ଯ୍ୟଚ୍ୟୁତ ହୋଇ ଏ ସମସ୍ୟାର ସମାଧାନ ପାଇଁ ଋଷି ବଶିଷ୍ଠଙ୍କୁ ନିବେଦନ କରିଛନ୍ତି। ବଶିଷ୍ଠ କହିଛନ୍ତି ଯେ ବୀରବାଦ୍ୟ ଶୁଣି ପରଶୁରାମ କ୍ରୋଧିତ ହୋଇଛନ୍ତି, ତେଣୁ ତାଙ୍କୁ ପ୍ରବୋଧିତ କରି ତାଙ୍କର କୋପ ପ୍ରଶମିତ କରିବା ଉଚିତ। ଏହା କହୁ କହୁ କୋପ ଜର୍ଜରିତ ପରଶୁରାମ କାଳଦଣ୍ଡ ପ୍ରାୟ କୁଠାର ଧାରଣ କରି ସେଠି ଆସି ଉପସ୍ଥିତ ହୋଇଯାଇଛନ୍ତି। ରାଜା ଦଶରଥ ରଥରୁ ଅବତରଣ କରି ପରଶୁରାମଙ୍କ ପାଦ ତଳେ କାକୁତ୍ ଭାବରେ ବିନୀତ ନିବେଦନ ପୂର୍ବକ ଶାନ୍ତ ହେବା ପାଇଁ ଅନୁରୋଧ କରିଛନ୍ତି। ତାଙ୍କର ଗୁଣଗାନ କରି କହିଛନ୍ତି, ଆପଣ ଧର୍ମ ପରି ଦୟାବନ୍ତ ଓ ମେଦିନୀ ପରି ସହିଷ୍ଣୁ, କ୍ଷତ୍ରିକୁଳ ଯମ, ଋଷିକୁଳ ଶ୍ରେଷ୍ଠ ଓ ଭୃଗୁକୁଳର ଗୌରବ। ମୋର ମହାପୁଣ୍ୟ ମୁଁ ଆପଣଙ୍କର ଆଜି ଦର୍ଶନ କରିପାରିଲି। ଏଭଳି ତାଙ୍କୁ ବହୁ ଭାବରେ ପ୍ରବୋଧିତ କରିବାକୁ ରାଜା ଦଶରଥ ଚେଷ୍ଟା କରିଛନ୍ତି, କିନ୍ତୁ ପରଶୁରାମ ତାଙ୍କର ପ୍ରବୋଧନାକୁ ଗ୍ରହଣ ନ କରି ଶ୍ରୀରାମଙ୍କର ନିକଟବର୍ତ୍ତୀ ହୋଇ କହିଲେ, ଦଶରଥ ନନ୍ଦନ, ତୁମେ ଜନକଙ୍କର ଶିବଧନୁ ଭଗ୍ନ କରିଥିବାର ମୁଁ ଶୁଣିଛି। ତୁମେ ଏକ ଅଦ୍ଭୁତ କାର୍ଯ୍ୟ କରିଛ, ଏଥିରେ ସନ୍ଦେହ ନାହିଁ। କାରଣ ଯେଉଁ ଧନୁକୁ ଇନ୍ଦ୍ରଦେବ ଧାରଣ କରିବାକୁ ଅସମର୍ଥ, ଯେଉଁ ଧନୁ ତ୍ରିପୁରାସୁର ପ୍ରାଣର ନାଶର କାରଣ, ସେ ଧନୁକୁ ତୁମେ ଅକ୍ଳେଶରେ ଭାଙ୍ଗି ଦେଇଛ। କିନ୍ତୁ ମୁଁ ଏକ ଦିବ୍ୟ ଧନୁ ଧରି ଏଠାକୁ ଆସିଛି। ତମେ ଯଦି ଏଇ ଧନୁରେ ଗୁଣ ଚଢ଼ାଇ ତାର ସଂଯୋଗ କରିପାରିବ, ତାହେଲେ ତୁମର ପ୍ରକୃତ ଶକ୍ତି ଅଛି ବୋଲି ଜାଣିବି। ତୁମର ବୀରତ୍ୱର ପୁରସ୍କାର ସ୍ୱରୂପ ତୁମ ସହିତ ମୁଁ ଦ୍ୱନ୍ଦ୍ୱ ଯୁଦ୍ଧ କରିବି। ରାଜା ଦଶରଥ ଚିନ୍ତିତ ହୋଇପଡ଼ିଲେ ଏବଂ ଶ୍ରୀରାମଙ୍କୁ ନିର୍ଦ୍ଦେଶ ଦେଲେ ପରଶୁରାମଙ୍କୁ ପ୍ରଣାମ କରିବା ପାଇଁ। ଶ୍ରୀରାମ ପିତାଙ୍କ ନିର୍ଦ୍ଦେଶରେ ରଥରୁ ଅବତରଣ କରି ପରଶୁରାମଙ୍କ ଆଗମନର କାରଣ ଜିଜ୍ଞାସା କରିଛନ୍ତି, କିନ୍ତୁ ପରଶୁରାମଙ୍କର କ୍ରୋଧ କମି ନାହିଁ। ପିତା ଦଶରଥ ଉପସ୍ଥିତ ଥିବାରୁ ରାମଚନ୍ଦ୍ର କ୍ରୋଧ ସମ୍ବରଣ କରି କୌଣସି ପ୍ରତିକ୍ରିୟା ନକରି ଧୀର ସ୍ୱରରେ କହିଲେ, ଭାର୍ଗବ, ଆପଣଙ୍କର କୀର୍ତ୍ତିଗାଥା ମୁଁ ଶୁଣିଛି। ଆପଣ ମଧ୍ୟ ପିତୃଋଣ ପରିଶୋଧ କରିଛନ୍ତି, କିନ୍ତୁ ଆପଣ ଆମର ଶକ୍ତି ଜାଣିନାହାନ୍ତି। ଆପଣ ବ୍ରାହ୍ମଣ ହେତୁ ମୁଁ କ୍ରୋଧାନ୍ୱିତ ନୁହେଁ। ଯାହା ଆପଣ କହିବେ ମୁଁ ତାକୁ ଅବଜ୍ଞା ନକରି ପାଳନ କରିବି। ଶ୍ରୀରାମଙ୍କର କଥା ଶୁଣି ଭୃଗୁମଣି ବୈଷ୍ଣବ ଧନୁଟି ତାଙ୍କୁ ବଢ଼ାଇ ଦେଇଛନ୍ତି। ରାମଚନ୍ଦ୍ର ପରଶୁରାମଙ୍କ ହାତରୁ ଧନୁଟିକୁ ଗ୍ରହଣ କରି ଅନାୟାସରେ ଗୁଣ ଚଢ଼ାଇ ସ୍ୱର ସଂଯୋଗ କରିଛନ୍ତି। ମାତ୍ର ସ୍ୱର ନିକ୍ଷେପଣ କରି କହିଲେ, ପରଶୁରାମ, ଆପଣ ଯମଦଗ୍ନିଙ୍କର ପୁତ୍ର, ବିଶ୍ୱାମିତ୍ରଙ୍କର ଭାଗିନେୟ, ଆପଣଙ୍କର ପ୍ରାଣନାଶ କରିବାକୁ ମୁଁ ଚାହେଁ ନାହିଁ। କିନ୍ତୁ ଏହି ବୈଷ୍ଣବ ସ୍ୱରର ପ୍ରୟୋଗ ବ୍ୟର୍ଥ ହେବାର ନୁହେଁ। ଇହଲୋକ ଓ ପରଲୋକ ଯେଉଁଠାକୁ କହିବେ ମୁଁ ସେଠାକୁ ନିକ୍ଷେପ କରିବି। ତତ୍କ୍ଷଣାତ୍ ପରଶୁରାମ କହିଲେ, ପରଲୋକକୁ ନିକ୍ଷେପ କର, କାରଣ ବ୍ରାହ୍ମଣ ହୋଇ କ୍ଷତ୍ରିୟମାନଙ୍କ ପ୍ରତି ଅସୂୟାଭାବ ପ୍ରକାଶ କରି ଅନେକ କ୍ଷତ୍ରିୟ ବଧ କରିଥିବାରୁ ପରଲୋକରେ ପ୍ରବେଶ କରିବାର ଅଧିକାର ମୋର ନାହିଁ। ଏଣୁ ମୋର ପରଲୋକ ଓ ପାପଭାରକୁ ତମେ ଛେଦ କର। ପରଶୁରାମଙ୍କର ଏହି ବିନତି ଶ୍ରବଣ କରି ରାମ ସ୍ୱରନିକ୍ଷେପ ପୂର୍ବକ ପରଶୁରାମଙ୍କର ସମସ୍ତ ପାପଭାର ଛେଦନ କରନ୍ତେ ସେ ଧାରଣ କରିଥିବା କୋଦଣ୍ଡଟି ମଧ୍ୟରୁ ଦୁଇ ଭୂଖଣ୍ଡ ହୋଇଗଲା। ଏ ଦୃଶ୍ୟ ଦେଖି ଦେବତାମାନେ ଆନନ୍ଦିତ ହେଲେ, ପୁଷ୍ପବୃଷ୍ଟି ହେଲା, ଅପ୍ସରାମାନେ ହୁଳହୁଳି ଦେଲେ। ଏ ହେଉଛି ସମଗ୍ର ପରଶୁରାମଙ୍କ ଭେଟ କବିତାର ସାରବସ୍ତୁ। ଏବେ ଆମେ କବିତାଟି ଶୁଣିବା। ସେଦିନ ବୈଶାଳୀ ପୁରେ ରହିଲେ, ରଜନୀ ପ୍ରଭାତେଣ ତହୁଁ ଚଳିଗଲେ, ସୁର ନଦୀ ଜିଣି ବିପୁଳ ବନେ ପାଇ, ସେଦିନ ନିଶିତ ହିଁ ବିଶ୍ରାମିଲେ ଯାଇ, ସିଦ୍ଧ ବନେ ଯାଇ ରହିଲେ ଆର ଦିନ, ବିଶ୍ୱାମିତ୍ରଙ୍କ ଆଶ୍ରମ ସେ ଅତୀୟ ବିତପନ, ଚୌଠି ସମ୍ଭାର ବିଧି ତହିଁ କଲେ, ନିଶି ପ୍ରଭାତରୁ ତହୁଁ ଚଳିଗଲେ। ସେଦିନ ଦଶରଥ ଦେଖିଲା ବିପରୀତ, ପର୍ବତ ଉପରେ ପଡ଼ିଲା ନିରିଘାତ, ବାମ ନୟନ ସେ ସ୍ଫୁରଇ ଘନ ଘନ, ଗିଧ ପକ୍ଷୀ ଉପରେ ଉଡ଼ଇ ପୁନଃ ପୁନଃ, ମନୁଷ୍ୟ ଶରୀର ଉପରେ ବସଇ ଆସି କାକ, ଉପସର୍ଗ ବିଜେ ବୋଲନ୍ତି ଥୋକେ ଲୋକ, ଶ୍ରୀରାମର ଆଗରେ ଶୃଗାଳ ରାବଦ୍ୟନ୍ତି, କୁହୁଡ଼ି ହୋଇଣ ଆକାଶେ କୁହୁ ଝଟକନ୍ତି, ସୂର୍ଯ୍ୟଙ୍କର କିରଣ ହୋଇଲା ନ୍ୟୁନ, କି ଜାଣି ଦିନକର ପୂର୍ଣ୍ଣମୀର ଜହ୍ନ, ଧୂମକେତୁ ଉଦୟ ହୋଇଲା କି ଗଗନେ, ଦିବସେଣ ଉଦେ ହୋଇଲା ତାରାମାନେ, କୁହୁଡ଼ି କଲା ପ୍ରାୟ ନଦୀସଇ ଦିବସ, ପ୍ରବଳ ହୋଇଣ ଯେ ବହଇ ବତାସ, ଦଶରଥ ବିଚାରେ ଉପସର୍ଗ କଥା, ବଶିଷ୍ଠକୁ ରାଇ ବିଚାରେ ମହାରଥା, ଏ ସଂକୀର୍ଣ୍ଣ ମାନ ଯେ ବିପରୀତ ଦିଶଇ, ମୋହର ମନକୁ ଏ ଶୁଭ ନହାସଇ, ଅବଶ୍ୟ ବିପରୀତ ହୋଇବାକ ଆଜ, ପ୍ରମାଦ ହୋଇବ ଇଏ ମୋହର ଏଡ଼େ ଶୁଭ କାର୍ଯ୍ୟ, ମୁନିଏ ବୋଇଲେ ହୋ ଆନ ନାହିଁ କିଛି, ଏକ କଥା ଏକ ଭ୍ରାନ୍ତ ତୋର ଅଛି, କ୍ଷତ୍ରିଙ୍କର ଐରି ଯେ ଅଟଇ ପରଶୁରାମ, ସିଦ୍ଧ ବନେ ଏହୁ କରି ଅଛଇ ଆଶ୍ରମ, ସେ ନପୁଣ ହୋ ଭେଟ ପଡ଼ିଯାଇ ଆଜ, ତାହାକୁ ଦେଖିଲେ ଯେ ହୋଇବ ମନ୍ଦ କାର୍ଯ୍ୟ, ଏତ ବୋଲି ତହୁଁ ଯେ କରନ୍ତି ଗମନ, ଧ୍ୟାନେ ବସିଥିଲା ଯେ ରେଣୁକା ନନ୍ଦନ, ଧ୍ୟାନ ଛାଡ଼ିଲା ଯେ ପରଶୁରାମ ମୁନି, ସମାଧି ଭାଜିଲା ଯେ ବୀରତୁର ଶୁଣି, ମନେ ବିଚାରଇ ସେ କିସ ଯେ ଶବଦ, ଶ୍ରବଣକୁ ଶୁଭଇ ସେ ବୀରତୁର ବାଦ୍ୟ, ଆବର କିବିରେ ଅଛନ୍ତି ଦେହ ଘେନି ବୀରନ୍ତ ମାରି ଶୂନ୍ୟ କଲଇ ମେଦିନୀ। ପୁଣି ବୀରତୁର ଶୁଭିଲାକ ମୋତେ କେବଳ ବୀରପ୍ରତାପୀ ହୋଇଲା ଜଗତେ। ପୂର୍ବର କଥା ମାନ ନାହିଁ କି ସେ ଶୁଣି ବୀରତୁର ବଜାଇ ଯେ କେବଳ ଗୁଣ ଘେନି। ବୀରଦର୍ପ ଗଞ୍ଜନ ମୁଁ ବୀରଙ୍କର ନାଥ ଯେ ବୀର ବୋଲିବ ଛେଦଇ ତାର ମାଥ। ବୀର ବୋଲି ମୁଁ ଯେ ନ ଥୋଇଲି ସୀମା ଏତ ବୋଲି କୋପ କଲାକ ପର୍ଶୁରାମା। ନିଶ୍ୱାସ ଖରତର କାଳ ସର୍ପ ଜାଣି ଘନ ଘନ କୋପ ଯେ କରଇ ପର୍ଶୁମଣି। ମନସ୍ତରୁ ବାହାର ହୋଇ ଦିଶିଲାକ ଋଷି କଳାବେଖ ବିଦରିକି ବାହାର ହୁଏ ଶଶି। ଶିରରେ ନାଗବନ୍ଧ ପିଙ୍ଗଳ ବର୍ଣ୍ଣ ଛଟା ଶ୍ରବଣେ କୁଣ୍ଡଳ କଟିରେକା ଛଟା। କଣ୍ଠେଣ ତୁଳସୀ ରୁଦ୍ରାକ୍ଷ ମାଳା ସାଜି ପୁଇଁ ଚାନ୍ଦିଆ ମାଳ ହୃଦୟରେ ବିରାଜି। କୃଷ୍ଣାର୍ଜିନ ଛାଲ କଟିରେ ଓହାଡ଼ି ଅଣ୍ଟା ଏଣ ତାହାର ଅଛଇ ଯେ ଭିଡ଼ି। କଷାବସ୍ତ୍ର ପରିହରଣ କଟିରେ କାଛଟି ପବିତ୍ର ଉତରି କରିଣ କୁଶଗଣ୍ଠି। ଜାଗ ଯଜ୍ଞ ପାଉଁଶ ବିଲେପେନ ଅତି ଦୀର୍ଘ ଦାଢ଼ି ଫରହର ନିଷ ଅଛଇ ହାଦେ ଉଡ଼ି। ପିଠିରେ ପକାଇ ଅଛଇ ବ୍ୟାଘ୍ର ଛାଲ କପୋଳ ତିନି ଖଣ୍ଡ କରିଅଛି ଭାଲ। ସ୍ରୋହା ପ୍ରକ୍ଷଣୀ ଯେ କୁଶମନ୍ତ୍ର ପୋଥି କାଖ ମୂଳରେ ଯେ ଆଧାରି ଗୋଟି ଅଛି। ବେଦ କରାଣ୍ଡି ଉଦୁ ବାଳେକ ବଛା ଖଣନ୍ତି କମଣ୍ଡଳ ବ୍ରହ୍ମଚର୍ଯ୍ୟ ଦୀକ୍ଷା। ବାମକରେ ଧନୁ ଡାହାଣେ କୋଠାର କଣ୍ଠ ତଟେ ଶୁଇଁ ଅଛଇ ତୃଣଭାର। ବୈଷ୍ଣବା ନାମେ କୋଦଣ୍ଡେ ଗୁଣ ଦେଇ ପଇତା ଛନ୍ଦେଣ ଯେ ଅଛଇ ତା ଲାଇ। ନୟନର ତେଜିକି ମିଥୁନର ବିଜୁଳି ଜେଣେ ସେ ଚାହଁ ତେଣେ ଅଗ୍ନି ଜଳି। ନିଶ୍ୱାସ ବହନ୍ତେ ହଲଇ ନାସାର ବିମ୍ବର ରୋମଟାଙ୍କର ଇ ଓଷ୍ଟ ଥରହର। ସମୁଦ୍ର କୂଳେକି ଅଗସ୍ତି ଆସି ହୁଏ ଦେଖିଣ ସୈନ୍ୟ ହିଁ ଯେ କଲେ ମହାଭୟେ। ପ୍ରଳୟ ଅନଳ ପ୍ରାୟକ ଦିଶଇ ସୂର୍ଯ୍ୟ ଦେବତା କି ମେଦିନୀ କି ଆସଇ। ସୈନୀ ପକାଇ ଯାଇ କହିଲେ ନୃପବର ବଳ ଓଗାଳିଣ ଅଛଇ ଦେବ ପର୍ଶୁଧର। ଶୁଣି ଦଶରଥ ଉଡ଼ଇ ସାହସ ଶରୀର କମ୍ପଇ ଖର ନିଶ୍ୱାସ। ବିହି ସୁମରି କପାଳେ ହାତ ମାରଇ ବଶିଷ୍ଠ ମୁଖ ଚାହିଁ ଶୋକ ଯେ କରଇ। ଭୋ ମୁନି ଶୁଣିଲ କି ବିପରୀତ ବାଣୀ ଆଗେ ଓଗାଳିଣ ଅଛଇ ପର୍ଶୁମଣି। କିମ୍ପା ଅଇଲେ ଯେ କାରଣ ଏଥେ କିସ ଏଥକୁ ଉପାୟ ମୋତେ କହ ବ୍ରହ୍ମଶିଷ। ରୋଷଭର ହୋଇ ଅଛଇ ପୁଣ ଆସି ଏ ମୋହର ପୁତ୍ରଙ୍କୁ ନପୁଣ ଯାଇ ନାସି। କିବୁଦ୍ଧି କରିବି କହସି ବିଚାରି ଶୁଣିନ ବୋଲଇ ବଶିଷ୍ଠ ତପଚାରି। ପର୍ଶୁ ଅଇଲାକ ବୀରତୁର ଶୁଣି ଚାଲ ପ୍ରବୋଧ କରିବା ନୃପମଣି। ଯେବଣ ଉପସର୍ଗ ଦେଖିଲୁ ତୁ ଆଜ ପ୍ରତ୍ୟକ୍ଷ ଆସି ତୋତେ ଫଳିଲା ମହାରାଜ। ମୁହିଁ ଯେ ବୋଇଲି ପର୍ଶୁ ଏଥେ ଥାଇ ତାହାକୁ ଏଥେ ଭେଟ ନୋହିଲେ ଭଲ ହୋଇ। ଦୈବର କଥା କେ କରିବ ଆନ ଚାଲ ପ୍ରବୋଧିବା ରେଣୁକା ନନ୍ଦନ। କଥା ହୁଅନ୍ତେଣ ମିଳିଲେ ପର୍ଶୁଧାରୀ କାଳଦଣ୍ଡ ପ୍ରାୟକ ଅଛଇ କୋଠାରୀ। କୋପ କରିଣ କାମଡ଼ଇ ଅଧର ରାଗେଣ ଦେହ କମ୍ପଇ ଥରହର। ଦେଖି ଦଶରଥ ଯାନରୁ ଉତୁରି ଭୃଗୁପତି ଚରଣେ ନମସ୍କାର କରି ପୁଣ ଉଠଇ ପୁଣ ପାଦେ ପଡ଼ଇ କାର୍ପୁନ ହୋଇଣ ବେନିକର ଚୋଡ଼ଇ। ଭୋମୁନି ଦିଶିଲା ଏ ମୋହର ପୁଣ୍ୟ ଯହୁଁ ଦେଖିଲି ମୁଁ ଯମଦଗ୍ନିର ନନ୍ଦନ। ଭୃଗୁକୂଳ ମଣ୍ଡନ ତପିଙ୍କର ଶ୍ରେଷ୍ଠ କ୍ଷତ୍ରିଙ୍କର ଯମ ତପିଣ ଗରିଷ୍ଠ। ପ୍ରାକର୍ମେଣ ସାଚା ଗରିଷ୍ଠେ ଈଶ୍ୱର ବଳେଣ ଅକଳିତ କୋପେଣ କୃପାର। ଦୟାଏଣ ଧର୍ମ ସହନ୍ତେଣ ମେଦିନୀ ଜୟ ଜୟ ପର୍ଶୁଧର ମହିମା ତୋର ଧନୀ। ଯେତେକ ଯେ ପାପ ଥିଲା ଏ ମୋହର ଅଙ୍ଗେ ତୋତେ ଦେଖିଣ ଯେ ଗଲି ଗଙ୍ଗେ। ବ୍ରହ୍ମେଣ ବ୍ରହ୍ମ ତୁ ଯୋଗେଣ ଯୋଗେଶ୍ୱର କ୍ଷତ୍ରିବୃତ୍ତ ପଣେ ଅଟୁତୁ ଚକ୍ରଧର। ମୋହର ଉତ୍ସବ ଯେ ପୁତ୍ରଙ୍କର ବିବାହ ଦୟାକରି ଦେଖି ଅଇଲୁ ତୁ ଅବା। ପୁଣି ରୋଷ ଭରେ ହସେଇ ପର୍ଶୁ ପାଣି ଏଥକୁଟି ଅଇଲି ବୀରତୁର ଶୁଣି। ଏ ମହି ମଣ୍ଡଳେ ତୁ ଅଟୁ ମହାରାଜା ମୋହର ଆଗେ ଆସି ବଜାଇଲୁ ବାଜା। ତୋ ତହୁଁ କ୍ଷତ୍ରିକ ଅଛି ଆଉ ଆନ ଅତି ବଡ଼ ରାଜା ତୁ ଅଯୋଧ୍ୟା ରାଜନ। ଯେତେକ ରାଜା ଥିଲେ ମୃତ୍ୟୁପୁରେ ସବୁ ଉତ୍ତମ ତୁ ଅଟୁ ରୂପବରେ। ବୀରତୁର ବଜାଇ ସାଧୁ ଅଛ ମହି ରବି ତଳେ ସମ ନୁହିବେ ତୋତେ କେହି। ଆଜ ପରୀକ୍ଷା କରିବା ନା ତୋହର ଏ ବଳ ପର୍ଶୁ ଘାଏ ମୁଣ୍ଡ ହୋଇବ ବେନିଫାଳ। ତେବେ ସେ ବୋଲିବା ତୁ ହୋ ବଡ଼ାଇ ନୃପତି ଏହା ହୁଁ ସାମାନ୍ୟ ନାହିଁ କେହି କ୍ଷତ୍ରୀ। ସଦାଶିବ ଧନୁ ଭାଙ୍ଗିଲା ଜୀବନ ହିଁ ପୁତ୍ର ସେ ତୋହର କାହିଁ ବୋଲି ବୋଇଲେ ଭୃଗୁଗୋତ୍ର। ତାହାର ବଳେ ସେ ବଜାଉ ବୀରତୁର କାହିଁ ଅଛି ପୁତ୍ର ତୋ ଦେଖିବା ନୃପବର। ଏତେ ବୋଲି ପର୍ଶୁ ଦଣ୍ଡେ ଯାଇ ପଶାଇ ଜେଣେ ଯିବ ତେଣେ ଦଣ୍ଡଭଗ୍ନ ଦିଶଇ। ରଥ ଗଜ ଅଶ୍ୱେ ପାଇକ ପଳାନ୍ତି ଦୃଷ୍ଟି ପସର ଯାଏ କେହି ନ ରହନ୍ତି। କେବଳ ଏଇ କୋଠାର ନପିଟଇ ପୁଣି କେବଳ ଏଇ ନପୁଣ ପକାଇ ଶିରହାଣି କେବଳ ଏଇ ନପୁଣ ନୟନେ ଦହଇ ଦଣ୍ଡ କେବଳ ଏଇ ନପୁଣ ନକାଟଇ ମୁଣ୍ଡ କେବଳ ଏଇ ଆହୋ ଆଜ ନେବ ପ୍ରାଣ ଭେଟ ପଇଲା ଯହୁଁ ଦ୍ୱିତୀୟ ଜମରାଣ ପଳାବନ୍ତୀ ସୈନୀ ପଛକୁ ନ ଚାହିଁ ଝାଡ଼ ବାଡ଼ ଓହାଡ଼େ ରହୁଛନ୍ତି ଯାଇ ବଶିଷ୍ଠ ବିଶ୍ୱାମିତ୍ର ଦଶରଥ ରାୟ ଜେଣେ ପ୍ରାୟ ପର୍ଶୁ ତେଣେ ସେ ଗୋଡ଼ାଏ ଶ୍ରୀରାମ ସାନ୍ନିଧ୍ୟେ ମିଳିଲା କ ଯାଇ ପର୍ଶୁ ଉଭାରିଲା କୋପମୁଖ ହୋଇ ଦଶରଥ ରାଜା ହୋଇଲା କ ଆଗ ଭୋ କ୍ଷେତ୍ରୀବର ତୁ ଛାଡ଼ ଛାଡ଼ ରାଗ ଅପୁତ୍ରିକ ପୁତ୍ର ମାରିବ କେବଳ ସଧେ ନିନ୍ଦା ପାଇବ ନା ତ୍ରୈଲୋକ୍ୟର ମଧ୍ୟେ ସୂର୍ଯ୍ୟବଂଶ ତୋତେ ନୁହଇଁ ନା ଦୋଷୀ କିମ୍ପାଇଁ ପୁତ୍ରକୁ ମୋର ପକାଇବୁ ନାସି ଏହାକୁ ମାଇଲେ ଏଠାରୁ ବଂଶ ସରଇ ଏତେ ବୋଲି ରାଜା ପର୍ଶୁ ପାଦେ ପଡ଼ଇ ଦନ୍ତେ ତୀରଣ ଧରି କରଇ ଦଇନି ବେଳକ ରକ୍ଷା କର ମୋତେ ବ୍ରହ୍ମମୁନି ପୁଅନ୍ତ ଛାଡ଼ି ମୋତେ ପକା ମାରି ମୋର ଦୋଷ ନାହିଁ ତୋତେ ତପଚାରି ରାଜାର ପ୍ରବୋଧ ନଘେନଇ ଋଷି ପୁଣି ଶ୍ରୀରାମ ଛାମୁରେ ମିଳେ ଆସି କୋପିଣ ବୋଲଇ ତୁ ଶୁଣ ରଘୁନାଥ ଈଶ୍ୱର ଧନୁ କେମନ୍ତ କଲୁହତ ଇନ୍ଦ୍ର ହିଁ ତୋଳି ନପାରଇ ତାହା ସାମାନ୍ୟ ବଳ କି ବହେ ତୋତେ ବାହା ମେରୁହୁଁ ଗରୁ ସେ ବଜ୍ରହୁଁ ଆଣ୍ଟ ଅଟଇ ଇଏ ତୋର ଭୁଜ ଲାଗି ସେ ଧନୁ ତୁଟଇ ଜୀବନ ଧନୁରେ ତ୍ରିପୁରା ପ୍ରାଣ ହାରି ତାହା ହାତେ ଭାଙ୍ଗିଲୁ ତୁ ଦୁଇ ଖଣ୍ଡ କରି ଦଶରଥ ବୋଲନ୍ତି ତୁ ଶୁଣସି ଶ୍ରୀରାମ ପର୍ଶୁଧରଟି କ୍ଷତ୍ରିୟଙ୍କ ତମ ଏହାଙ୍କ ଚରଣେ ତୁ ନମସ୍କାର କର ଏହାଙ୍କ କଲ୍ୟାଣ ତୋତେ ଐଶ୍ୱର୍ଯ୍ୟ ଅପାର ଶୁଣିଲେ ଶ୍ରୀରାମ ପିତାଙ୍କର ଏସନେକ ବାଣୀ ସୁକାସନୁ ଓହ୍ଲାଇ ଆସନ୍ତି ରଘୁମଣି ଶ୍ରୀରାମ ସୀତାଙ୍କୁ ଛାଡ଼ି ତଳେ ଉଭା ହୁଅନ୍ତି ତୁମ୍ଭେ ପର୍ଶୁରାମ ବୋଲିଣ ବୋଲନ୍ତି ଅପାର କାଳର ତ ପୁରାତନ ଋଷି ଶୁଣିଥିଲୁ ଆମ୍ଭେ ଦେଖିଲୁ ନିଆସି କେବଳ କାରଣ ଅଇଲ ତପବନ୍ତ କହସି କଥା ତୋର ଶୁଣିମାକ ତଥ୍ୟ ରାମ ବୋଇଲେ ଶୁଣ ଭୃଗୁପତି କରସି ଯେ ଅବା ତୋହର ମିଳଇ ଯୁଗତି ଏ ମୋହର ଶିର ଛେଦିବୁ କୋଠାରେ ତୋତେ କୋପମନ ନାହିଁ ମୋର ପର୍ଶୁଧରେ ଗୋରୁ ବ୍ରାହ୍ମଣ ମୁଁ ନକରଇ ରୋଷ ତେଣୁ ସେ କୋପ ତୋତେ ନାହିଁ ଅମରିଷ ଯାହା ବୋଲିବୁ ତାହା ପାଳିବଇଁ ଆଜ୍ଞା ଅଳପ ମାତ୍ରେ ମୁଁ ନକରିବି ଅବଜ୍ଞା ଶ୍ରୀରାମର ବଚନ ଏସନ ଆର୍ତ୍ତ ଶୁଣି ଧନୁ ବଢ଼ାଇ ଦେଲେ ଭୃଗୁମଣି ଏ କୋଦଣ୍ଡ ଯେବେ ଦେଇପାରୁ ଗୁଣ ଜାଣିମା ତୋହର କେତେ ଅଛି ପ୍ରାଣ ସରାସନ ଥିଲା ପର୍ଶୁରାମ ହସ୍ତେ ଦକ୍ଷିଣ ଭୁଜେ ତାହା ନେଲେ ରଘୁନାଥେ ବାମ ଭୁଜେ ଧରି ନଦିଲେ ବାମପାଦ ଗୁଣ ଦିଅନ୍ତେ ପର୍ଶୁରାମ ହୋଇଲା ତବଦ ସିତ୍ୟା ଚାହିଁଥିଲେ ସୁକାସନେ ବସି ପୁଣତ ସପତଣୀ ହୋଇଲା ମୋତେ ଆସି ମୋହର ପିଅର ସେ ଧନୁ ସମର୍ପିଲା କୋଦଣ୍ଡ ଆମଞ୍ଚନ୍ତେ ମୋତେ ବିଭା କଲା ଏବେ ତ ଏ ଋଷି ଦିଅ ସରାସନ ଚାପ ଆମଞ୍ଚିଲେ ଦେବକନ୍ୟା ଦାନ ମାସ ପକ୍ଷେ ହେ ନୋହିଲା ମୋତେ ସୁସ୍ଥ ପୁଣି ତ ସପତଣୀ ବିହିଲା ବିଧାତ ଶ୍ରୀରାମ ସତ୍ୟ କଲେ ଅଗ୍ନି ଛୁଇଁ ନିଶ୍ଚୟ ସପତଣୀ ମୋତେ ନ କରିବା ପାଇଁ ଏବେ ତ ଧନୁରାମ ଧରନ୍ତି ଆଗୁସାର ଅସତ୍ୟ ପୁରୁଷଙ୍କର ଏମନ୍ତ ବ୍ୟବହାର ଏମନ୍ତ କଥା ସତୀ ମନେ ବିଚାରିଲେ ବିହି ଯାହା ଲିହି ଅଛଇ ବୋଇଲେ ଏଠୁ ଅନନ୍ତରେ ଶ୍ରୀରାମ ଧନୁ ଧରି ଦକ୍ଷିଣ କର୍ଣ୍ଣ ପରିଜନ୍ତେ ଆଣିଲେ ଉଛୁଡ଼ି ପର୍ଶୁ ନାରାଜେ ଦେଲେକ ବଢ଼ାଇ ତାହା ରଘୁନାଥ ଗୁଣରେ ବର୍ଷାଇ ହସିଣ ବୋଲନ୍ତି ପର୍ଶୁ ବିନ୍ଧିବା କାହିଁକି ଇହ ଲୋକ ପରଲୋକ ବୋଲିବ ଜହିଁକି ଭୃଗୁପତି ବୋଇଲା ପରଲୋକେ ଭେଦ ଏ ମୋହର ଦୁସ୍ତର ପାପଭାର ଛେଦ ଏ ମୋହର ଦୁସ୍ତର ପାପଭାର ଛେଦ ଏ ମୋହର ବ୍ରାହ୍ମଣ ହୋଇଣ ମୁଁ କ୍ଷତ୍ରିବଧ କଲି ଅହନ୍ତାଏ ଅନେକ ମନୁଷ୍ୟ ମାଇଲି ସ୍ୱର୍ଗକୁ ଗଲେ ମୋତେ ଲାଗିବ ଅବଶ୍ୟ ପାପ ତୁ ସେ ଶ୍ରୀରାମ ହର ମୋର ତାପ ପରଲୋକ ମୋର ଛେଦ ରଘୁସାଇ ଏମନ୍ତେ ସ୍ୱର୍ଗପୁରେ ନ ପଶାଇ ମୁହିଁ ଶୁଣିନା ଶ୍ରୀରାମ ପେଶିଲେ କସର ବେଗେ ଛେଦି ପକାଇଲେ ପର୍ଶୁ ପାପ ଭାର ଉଛୁଡ଼ିବାର ଘାଏ ଭାଜିଲା କୋଦଣ୍ଡ ମଧ୍ୟ ଠାବରୁ ସେ ହୋଇଲା ବେନିଖଣ୍ଡ ସ୍ୱର୍ଗେ ଦେବତାଏ ହୋଇଲେ ଆନନ୍ଦ ହୁଳହୁଳି ଦିଅନ୍ତି ଅପଛରି ବୃନ୍ଦ ଶ୍ରୋତା ବନ୍ଧୁ ଏଇଠି ସମାପ୍ତ ହେଲା ପର୍ଶୁରାମ ଭେଟ କବିତା।